24 ଯୀଶୁ ଦଶକୁମାରୀମାନଙ୍କ କାହାଣୀ କହିଲେ, ଗୋଟିଏ ବିବାହ ଭୋଜର ଅପେକ୍ଷାରେ ସେମାନେ ଅଛନ୍ତି। ମଧ୍ୟରାତ୍ରିରେ ହଠାତ୍ ବର ଆସିଲେ। ପାଞ୍ଚ ଜଣ କୁମାରୀ ତାଙ୍କୁ ଭେଟିବାକୁ ପ୍ରସ୍ତୁତ ଥିଲେ। ସେମାନେ ଆପଣା ଆପଣା ପ୍ରଦୀପ ଜାଳି ଭୋଜକୁ ବରଙ୍କ ସହ ପ୍ରବେଶ କଲେ। ଆଉ ପାଞ୍ଚ ଜଣ ନିର୍ବୁଦ୍ଧି କୁମାରୀ, ନିଜ ପ୍ରଦୀପ ପାଇଁ ସେମାନଙ୍କର ତୈଳ ନଥିଲା, ସେଥିରେ କିଣିବାକୁ ସେମାନେ ବାହାରିଗଲେ। ସେମାନେ ବାହାରକୁ ଗଲା ପରେ ଦ୍ୱାର ବନ୍ଦ ହେଲା। ଫେରି ଆସି ଉଚ୍ଚ ସ୍ୱରରେ ଡାକି କହିଲେ, ଆମକୁ ଭିତରକୁ ଆସିବାକୁ ଦିଅ। କିନ୍ତୁ ବର କହିଲେ, ନା, ମୁଁ ତୁମ୍ଭମାନଙ୍କୁ ଜାଣି ନାହିଁ। ବନ୍ଧୁଗଣ, ଯୀଶୁ ବର୍ତ୍ତମାନ ସ୍ୱର୍ଗରେ ଅଛନ୍ତି, କିନ୍ତୁ ଦିନେ ପୁନର୍ବାର ପୃଥିବୀକୁ ଫେରିବେ। ଯୀଶୁ କେବେ ଆସିବେ ତାହା ଆମେ ଜାଣିନାହୁଁ, କିନ୍ତୁ ତାଙ୍କୁ ଭେଟିବା ପାଇଁ ସଦା ଜାଗ୍ରତ ରହିବା ଆବଶ୍ୟକ। ନିଜର ଲୋକଙ୍କୁ ଯୀଶୁ ନିଜ ସାଥିରେ ସ୍ୱର୍ଗକୁ ନେଇଯିବେ, କିନ୍ତୁ ଅପ୍ରସ୍ତୁତ ଲୋକ ସ୍ୱର୍ଗ ପ୍ରବେଶ କରିପାରିବେ ନାହିଁ।